ଘରେ ଆଜି କଜିଆ ହେଇଗଲା, ସବୁ ଆସିଗଲଣି ତ? ଆସ ଆସ। ଆଜିକାଲି ଦୁନିଆରେ ଚଳିବାଟା କଷ୍ଟ, କେତେ ନୂଆ ଅସୁବିଧା ଲାଗେ ଗୋଟେ ରିଷ୍ଟ। ଦରଦାମ ଜିନିଷର ଯେମିତି ହେଲାଣି, ଘରେ ଘରେ ଏବେ ଭାଇ ପଡି ଛିଭାଳେଣି।
ଏବେର ରେଟ୍ ଚାର୍ଟ କିଛି ବୁଝି ହଉ।
ସବୁଠାରୁ ମଜାଦାର ପରିବାର ଦର, ଆଳୁ 20, ପିଆଜ 50, ଲଙ୍କା 100 କୁ 12। ବେଶୀ ବେଶୀ ହୃଦୟକୁ ଦିଏ ଏବେ କଷ୍ଟ, ସବୁଠାରୁ ଲୋକପ୍ରିୟ ନାଲି ଆଟ ମାଟ।
250 କୁ 30।
ହ୍ୱାଟ୍ସଆପରେ ଏବେ ଗୋଟେ ଖବର ଆସିଛି, ସୁନା ଛାଡ଼ି ଚୋର ଆଖି ଟମାଟେ ପଡ଼ିଛି। ଗହଣା ପିନ୍ଧି ସ୍ୱାମୀ ସ୍ତ୍ରୀ ପରିବା କିଣୁଥିଲେ, ପଲ୍ସରରେ 80 ଟଙ୍କା ଟମାଟୋ ସ୍ନାଚ୍ କଲେ।
ହେ ଭଗବାନ, ଏତେ ମହରଗ।
ଯେଉଁମାନେ କିଣୁଛନ୍ତି ନାଲି ଆଟ ମାଟ, ନୂଆ ନିୟମ ତାଙ୍କ ପାଇଁ କରିଛି ଗଭର୍ଣ୍ଣମେଣ୍ଟ। ମନ ଧ୍ୟାନ ଦେଇ ଟିକେ ଶୁଣ ଶୁଦ୍ଧି ଜନ, ଜନହିତରେ ଜାରି ଏଇ ଅକାଟ୍ୟ ବଚନ।
କୁହ କୁହ ଜଲ୍ଦି କୁହ।
ଏକା ଏକା ଯାଅ ନାହିଁ ଟମାଟୋ କିଣିବାକୁ, ସାଥିରେ କାହାକୁ ନେଇ ଯାଅ ସାହସ ଦେବାକୁ। କପଡ଼ା ବ୍ୟାଗ ଧରି ଭାଇ ଟମାଟୋ କିଣିବ, ଚୋର ତସ୍କରଙ୍କୁ ଆଉ ଜଣା ନ ପଡ଼ିବ।
ଆବେ ଲେଖିକି ରଖୁନୁ।
ଯେଉଁ ବାଟେ ଯାଉଅଛ ସେବାଟେ ଫେରନି, ଜଗିଥିବେ ବାଟ ତୁମ ହଇରାଣ ହୁଅନି। ଏକାଥରେ ବେଶୀ କରି ଟମାଟୋ କିଣନି, ଅକାରଣେ ହେଇଯିବ ଜୀବନଟା ହାନି।
ଏସବୁ ଆମ କର୍ମଫଳ।
ସମସ୍ତେ କାନରେ ଭାଇ କଲମ ଖୋସିଲେ, ମୋବାଇଲ ହାତେ ଧରି ଚାଷକୁ ଭୁଲିଲେ। ଉତ୍ପାଦନ 10 ଖାଇବା ଲୋକ 100, ତା ସାଙ୍ଗକୁ ବ୍ଲାକ ମାର୍କେଟ ଆମ ମୁଣ୍ଡ ଖାଏ।
ଖାଇବୁ କିନ୍ତୁ ଚାଷ କରିବୁନି।
ଆଳୁ ପିଆଜ ୱେଷ୍ଟ ବେଙ୍ଗଲ, ମାଛ ପାଇଁ ଆନ୍ଧ୍ର, ହାତ ଟେକାକୁ ଚାହିଁ ବସିଛୁ ଆମେ ତ ସବୁ ଇନ୍ଦ୍ର। କହୁଛୁ ଆମେ ଭାରି ଖରାପ, ଚୀନର ଚାଇନା ମାଲ, ରଙ୍ଗ ହେଉ କି ବାଣ ରସଣି, ସିଏ ତ ମାଲେ ମାଲ,
ତାଙ୍କ ବାଣ ଭାରି ଷ୍ଟାଇଲିଆ।
ଆମେ ବିକିବୁ ଲୁହା ପଥର, ସିଏ କରିବେ ଛୁଞ୍ଚି, ଆମରି ଚିଜ ଆମକୁ ଦେଇ ପଇସା ନେବେ କେଞ୍ଚି। ମୂର୍ଖ ମେଣ୍ଢା ସାଜିଛୁ ଆମେ, ବୁଝୁନୁ କିଛି କଥା, ଏମିତି ଦିନ ଶୀଘ୍ର ଆସୁଛି କିଣିବେ ଆମ ମଥା। ଲଢୁଆ ପାଇକ କୂଅରେ ଆମେ କଳିଙ୍ଗ ମାଟିର ପିଲା, ଟିକେ ବୁଝିଗଲେ ସବୁ ହେଇଯାଆନ୍ତା, ରହନ୍ତା ନାହିଁ ଝାମେଲା। ଏବେ ବି ଧନ ସମୟ ଅଛି, ବଦଳିବାକୁ ହବ, ନିଜେ ନିଜର ମାଲିକ ହେବା ଟ୍ରେଣ୍ଡ ବଦଳିଯିବ।
ଦେଶର ହିତ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ।
ହଏ 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 ହଏ